ବାବା, ଏ ଡାକଟା କେତେ ମଧୁର ସତରେ! ଜନ୍ମ ପରଠୁ ଧୀରେ ଧୀରେ ଦରଟି ଭାଷାରେ ପିଲାଟିଏ କଥା କହି ଶିଖିଲାବେଳେ ପ୍ରଥମେ କହେ ବାପା, ମା ମା, ବାବା। ଛୁଆବେଳେ ଡାକୁଥିଲି ବାବା ବାବା ବୋଲି, ବଡ଼ ହେଲି ବୋଉକୁ କଥା ପ୍ରସଙ୍ଗରେ ପଚାରିଲି, ବୋଉ ବାବା କାହାନ୍ତି, ବାବା କୁଆଡ଼େ ଗଲେ, ବାବା କ'ଣ କହୁଥିଲେ କହିଲୁ। ଯଥେଷ୍ଟ ବଡ଼ ହେଲି, ଦୁନିଆକୁ ଜାଣିବାର ଅବକାଶ ପାଇଲି, ହେଲେ ସେ ଡାକୁ ଆଉ ଡାକିପାରିଲିନି। ବାବା ଡାକଟା ବାବାରେ ହିଁ ରହିଗଲା, ଅର୍ଥାତ୍ କଷ୍ଟ ଯନ୍ତ୍ରଣାରେ ବ୍ୟକ୍ତ ହେଲା ବାବା। ବାବା ଏକ ଡାକ ଭକ୍ତିର, ଶ୍ରଦ୍ଧାର, ସ୍ନେହର, ପ୍ରେମର, ଆକୁଳତାର, ଆପଣାର, ଆଉ ଖୁବ୍ ନିବିଡ଼ତାର। ରାତିରେ ସେଜା ଆରତି, ବାବାଙ୍କ ମଶାରି ପଡ଼ିବ, ବାବା ବିଶ୍ରାମ ନେବେ। ଆଖିରେ ଲୁହ ଭରି ଆସିଲା, ଯେମିତି ଲାଗିଲା ମୁଁ ବାବା ଶୋଇବାକୁ ଯାଉଛନ୍ତି। ପୂଜାରୀମାନେ ବ୍ୟସ୍ତ ଶୋଇବାରେ, ଭକ୍ତମାନେ ଯେଝା ଗୁହାରି ଜଣେଇ ଚାଲି ଯାଉଥାନ୍ତି, ମଶାରି ପଡ଼ିବ, ମୁଁ ଏକା ଠିଆ ହୋଇ ଦେଖୁଥାଏ। ପ୍ରଥମ କରି ପିଲାଙ୍କ ପରି କାନ୍ଦି ଉଠିଲି, ପ୍ରଥମ କରି ଅନୁଭବ କଲି କାହାକୁ ବହୁତ ପାଖରେ, ଅତି ନିକଟରେ। ଲାଗିଲା ବାବାଙ୍କୁ ହରେଇ ମୁଁ ବାବା ପାଇଛି, ବଡ଼ ବାବା। ଏଥର ମୁଁ ଡାକିବି ବାବା, ପ୍ରତିଟି କଥାରେ, ପ୍ରତିଟି ମୁହୂର୍ତ୍ତରେ ଲାଗିଲା ମୁଁ ଯେମିତି ତାଙ୍କ ବିନା ରହିପାରିବିନି, ଚାଲିପାରିବିନି। ଅନ୍ତର୍ମୋର କାନ୍ଦି ଉଠିଲା, ମନ ଖାଲି କହିଉଠିଲା, ହେ ସାଇ, ମୁଁ ପାରୁନି ରହି।
ପରିମଳ ଅଖିଳ ନିଖିଳ ଶୁଦ୍ଧ ପରିମଳ।